ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଆସନ୍ତା 20 ତାରିଖର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 695 ଜଣ ପ୍ରାର୍ଥୀଙ୍କର ନିର୍ଦ୍ଧାରିତ ହେବ ରାଜନୈତିକ ଭାଗ୍ୟ. ଶାରୀରିକ ରଙ୍ଗ ଆଧାରରେ ଲୋକଙ୍କ ଅସମ୍ମାନକୁ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଓଡ଼ିଶାରେ 2 ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ. ବିମାନ ଉଡ଼ାଣ ବାତିଲ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ଠାରୁ ରିପୋର୍ଟ ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍. ଆସନ୍ତା 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 6 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 49 ସଂସଦୀୟ କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ. ଏହି ପର୍ଯ୍ୟାୟରେ 695 ଜଣ ପ୍ରାର୍ଥୀ ତାଙ୍କର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି. ଏହି ପର୍ଯ୍ୟାୟ ପାଇଁ ମୋଟ 1586 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ. ଯାଞ୍ଚ ପରେ 749 ଜଣଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିଲା. ସେମାନଙ୍କ ମଧ୍ୟରୁ 54 ଜଣ ପ୍ରାର୍ଥୀ ତାଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି. ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ବିହାର ଏବଂ ଓଡ଼ିଶାର 5 ଲେଖାଏଁ, ଝାଡ଼ଖଣ୍ଡର 3, ଜାମ୍ମୁ କାଶ୍ମୀର ଏବଂ ଲଦାଖର 1 ଲେଖାଏଁ ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶାରୀରିକ ରଙ୍ଗ ଆଧାରରେ ଲୋକଙ୍କ ଅସମ୍ମାନକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ତେଲଙ୍ଗାନାର ୱାରଙ୍ଗଲଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ବିଜେପିର ନୀତି ହେଉଛି ଦେଶ ପ୍ରଥମ। ଏହି ନୀତି ଆଧାରରେ ବିଜେପି କାମ କରେ, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସ ଏବଂ ବିଆର୍ଏସ୍ ନୀତି ପରିବାରବାଦ ଉପରେ ପର୍ଯ୍ୟବେସିତ। ଏହି କାରଣରୁ ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ପୂର୍ବରୁ କଂଗ୍ରେସ ଅବହେଳା କରିଆସିଛି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସେହିଭଳି ବ୍ୟକ୍ତିତ୍ୱଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରିଛି ବୋଲି ସେ କହିଛନ୍ତି। କାଳେଶ୍ୱରମ୍ ଉଠା ଜଳସେଚନ ପ୍ରକଳ୍ପ ଦୁର୍ନୀତିରେ ସମ୍ପୃକ୍ତ ଥିବା ବିଆର୍ଏସ୍ କର୍ମକର୍ତ୍ତାଙ୍କୁ କଂଗ୍ରେସ ସୁରକ୍ଷା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଲଙ୍ଗାନାରେ କଂଗ୍ରେସ ସରକାର ରାଜ୍ୟ ରାଜକୋଷକୁ ଖାଲି କରିଛନ୍ତି ଏବଂ ସମସ୍ତ ବିକାଶକୁ ବନ୍ଦ କରିଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶାର ରାୟଗଡ଼ା ଏବଂ ଭବାନୀପାଟଣାଠାରେ 2 ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି। ରାୟଗଡ଼ାର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରି ଓଡ଼ିଶାବାସୀଙ୍କୁ ଏବେବି ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାର ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ପୂର୍ବ ତୁଳନାରେ ଓଡ଼ିଶାରେ ଦାରିଦ୍ର୍ୟ ସଂଖ୍ୟାରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି ଏବଂ ଏହା କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଯୋଗୁଁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ଏବଂ ପ୍ରତ୍ୟେକ ହିତାଧିକାରୀଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ସୁବିଧା ମିଳିପାରିବ। କେନ୍ଦ୍ରରେ ଏନ୍ଡିଏ ସରକାର ଆସିବା ପରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ପୂର୍ବରୁ ଭବାନୀପାଟଣାଠାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ପ୍ରତ୍ୟେକ ଅଞ୍ଚଳ ବିକଶିତ ନ ହେବା ଯାଏ ବିକଶିତ ଭାରତ ସମ୍ଭବ ନୁହେଁ। ସେ କହିଛନ୍ତି
ମୈଁ ଦାବି କେ ସାଥ କହି ସକତା ହୁଁ ହମାରେ ପ୍ରଧାନମନ୍ତ୍ରୀ ମୋଦିଜୀ କେ ଆନେ କେ ବାଦ 8-9 ବର୍ଷୋଁ କେ ଅନ୍ଦର ହି ହମ ଲୋଗୋଁ ନେ ଭାରତ ସେ 25 କରୋଡ଼ ଲୋଗୋଁକୋ ଗରିବୀ ରେଖା ସେ ବାହାର କରନେ ମେ କାମ୍ୟାବୀ ହାସିଲ କି ହେ ୟହ ମୈଁ ନହିଁ କହ ରହା ହୁଁ ବଲକି ସାରି ଦୁନିଆ କି ବିତ୍ତୀୟ ସଂସ୍ଥାଏଁ କହ ରହି ଭାରତ କା ନୀତି ଆୟୋଗ ଇସ୍ ବାତ କୋ କହ ରହା ହେ ଜୋ କାମ କାଂଗ୍ରେସ ନହିଁ କର ପାଇ କଭି ଉସ୍ କାମ କୋ କରନେ କା ଜୋ ମୁହିମ ପ୍ରାରମ୍ଭ କିୟା ଥା ହମାରେ ପ୍ରଧାନମନ୍ତ୍ରୀ ନେ ଉସ୍କୋ କାଫି ହଦ୍ ତକ୍ ଉନ୍ହୋନେ ପୁରା କିୟା। ମୈଁ ଆଜ ଆପକୋ କହନେ କେ ଲିଏ ଆୟା ହୁଁ ବହନୋ ଭାଇଓ 10 ସେ ଲେକର 15 ବର୍ଷ କେ ଅନ୍ଦର ହିନ୍ଦୁସ୍ତାନ ମେ କୋଇ ଭି ଗରିବ ଶେଷ ନହିଁ ବଚେଗା।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି କୋରାପୁଟର କୁନ୍ଦ୍ରାଠାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏହି ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସହ ଛତିଶଗଡ଼ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦିନେଶ କାଶ୍ୟପ ଉପସ୍ଥିତ ଥିଲେ। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଉଚ୍ଛେଦ କରାଯାଉଛି ଏବଂ ଏହା ବିଶୃଙ୍ଖଳିତ ଅବସ୍ଥାରେ ରହିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କରିଥିବା ଅଭିଯୋଗକୁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖଣ୍ଡନ କରିଛନ୍ତି। ଶ୍ରୀ ଗାନ୍ଧିଙ୍କ ଅଭିଯୋଗର ଜବାବ ଦେଇ ସୀତାରମଣ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ନରେନ୍ଦ୍ର ମୋଦି ସରକାରଙ୍କ ଅମଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ସମୃଦ୍ଧ ହେଉଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ବର୍ତ୍ତମାନର ସରକାର ପୁଞ୍ଜି ବ୍ୟୟ ବ୍ୟୟ ଉପରେ ଧ୍ୟାନ ଦେବା ଦ୍ୱାରା ମଧ୍ୟ ସେମାନଙ୍କ ଷ୍ଟକ୍ ପ୍ରଦର୍ଶନରେ ଯଥେଷ୍ଟ ବୃଦ୍ଧି ଘଟିଛି। ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି, ଭିଭିଭୂମି ବିକାଶ, ଶକ୍ତି ଏବଂ ଲଜିଷ୍ଟିକ୍ ଉପରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ ରେଳବାଇ, ସଡ଼କ, ଶକ୍ତି, ଧାତୁ, ନିର୍ମାଣ, ଭାରି ଉପକରଣ ଉତ୍ପାଦନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ସିଧାସଳଖ ଉପକୃତ ହେଉଛନ୍ତି। ବିମାନ ଉଡ଼ାଣ ବାତିଲ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ଠାରୁ ରିପୋର୍ଟ ମାଗିଛି। ଏହି ପରିସ୍ଥିତିର ତୁରନ୍ତ ସମାଧାନ କରିବାକୁ ମଧ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର କର୍ମଚାରୀମାନେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସାମୁହିକ ଛୁଟିରେ ରହିଥିବାରୁ ବହୁ ଆନ୍ତର୍ଜାତିକ ଏବଂ ଘରୋଇ ବିମାନ ଚଳାଚଳକୁ ବାତିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଗତକାଲି ରାତିରୁ ବିମାନ ଉଡ଼ାଣ ବାତିଲ ଓ ବିଳମ୍ବ ଆରମ୍ଭ ହୋଇ ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଥିଲା। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ ଆୟୋଗ 354 ଜଣ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା 13 ତାରିଖରେ ହେବାକୁ ଥିବା ମତଦାନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବାକୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ସମସ୍ତ ସୁବିଧା ସୁନିଶ୍ଚିତ କରିବାକୁ ସେ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ଲକ୍ଷ୍ମୀପୁର ଖେରି, ହରଦୋଇ ଏବଂ କନୌଜ ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ବିଜେପି ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଚାର କରିଛନ୍ତି। କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଜାରି ରଖିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର, ଏଟାହା ଏବଂ ଶାହାଜାହାନପୁରଠାରେ ପ୍ରଚାର କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଦଳୀୟ ପ୍ରାର୍ଥୀ ରାହୁଲ ଗାନ୍ଧିଙ୍କ ପାଇଁ ରାୟବରେଲିରେ ସଭା ମାଧ୍ୟମରେ ସିଧାସଳଖ ଭୋଟରଙ୍କ ସହ ଆଲୋଚନା କରିଛନ୍ତି। ରାୟବରେଲିର ବଚରବନ ଅଞ୍ଚଳରୁ ସେ ପ୍ରଚାର ଆରମ୍ଭ କରିଥିଲେ। ସେ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ମନରେଗା କର୍ମୀଙ୍କ ମଜୁରୀ ଦୁଇଗୁଣା କରାଯିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଜି ଶାହାଜାହାନପୁରରେ ଏକ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେହିଭଳି ଫରୁକବାଦ ଏବଂ ହରଦୋଇରେ ସେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ରାଜନୈତିକ ରାଲିକୁ ସମ୍ବୋଧନ କରିଥିଲେ। ହରଦୋଇ ଜିଲ୍ଲାରେ ଏକ ରାଲିକୁ ସମ୍ବୋଧନ କରି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି, ତାଙ୍କ ଦଳ ଜିତିବା ପାଇଁ ଅନ୍ୟ ଦଳର ସମର୍ଥନର ଆବଶ୍ୟକତା ନାହିଁ। ଭାରତ ଏବଂ ଶ୍ରୀଲଙ୍କା ମିଳିତ ସହଯୋଗରେ କଲମ୍ବୋ ନିକଟସ୍ଥ ରାଗାମାଠାରେ ଏକ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଶିବିର ଗତକାଲିଠାରୁ ଆରମ୍ଭ ହୋଇଛି। ସଶସ୍ତ ବାହିନୀର ଯବାନ ଏବଂ ଭିନ୍ନକ୍ଷମ ନାଗରିକଙ୍କୁ ସହାୟତା କରିବା ଲକ୍ଷ୍ୟରେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ହାଇକମିଶନର ସନ୍ତୋଷ ଝା ଏବଂ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ପ୍ରୀତିତା ବନ୍ଦର ଥେନାକୁନ୍ ଏହି ଶିବିରକୁ ଶୁଭାରମ୍ଭ କରିଛନ୍ତି। 55 ଦିନ ଧରି ଏକ କୃତ୍ରିମ ଅଙ୍ଗ ଶିବିର ଚାଲିବ। ଶ୍ରୀଲଙ୍କା ରଣବୀରୁ ସେବା ପ୍ରାଧିକରଣ ଏବଂ ଭଗବାନ ମହାବୀର ବିକାଶ ସହାୟତା ସମିତିର ମିଳିତ ସହଯୋଗରେ ଭାରତୀୟ ମିଶନ ଦ୍ୱାରା ଆୟୋଜିତ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି 1000 ଶ୍ରୀଲଙ୍କା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିବା। କଲମ୍ବୋ ଏବଂ ବାଉନିଆରେ ଆୟୋଜିତ ହେବାକୁ ଥିବା ଏହି କୃତ୍ରିମ ଅଙ୍ଗ ପ୍ରସ୍ତୁତି ଶିବିରରେ 8 ଜଣ ଭାରତୀୟ ବିଶେଷଜ୍ଞ ଯୋଗ ଦେଇଛନ୍ତି। ଏଥିରେ 375 ଜଣ ସ୍ଥଳସେନା, 75 ଜଣ ବାୟୁସେନା, ନୌସେନା ଏବଂ ପୁଲିସ୍ କର୍ମଚାରୀଙ୍କ ସହ 200 ସାଧାରଣ ନାଗରିକଙ୍କୁ ଏହି ଶିବିରରେ ସହାୟତା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦ୍ୱିପାକ୍ଷିକ ସହଯୋଗ ଜାତୀୟ ନିରାପତ୍ତା ପାଇଁ ବଳିଦାନ ଦେଇଥିବା ଏବଂ ବର୍ତ୍ତମାନ ଭିନ୍ନକ୍ଷମ କାରଣର ଆହ୍ୱାନର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଭୟ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଉ ଅଳ୍ପ ସମୟ ପରେ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ତାଲିକାରେ ଦୁଇ ଦଳ ସମାନ ସ୍ଥିତିରେ ଥିବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତରେ ଘଡ଼ଘଡ଼ି, ବଜ୍ରପାତ ଏବଂ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା 4 ଦିନ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଏଭଳି ସ୍ଥିତି ରହିବ ବୋଲି କୁହାଯାଇଛି। ତେବେ ଆଗାମୀ 10 ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପୁଡୁଚେରୀ ଏବଂ ଉପକୂଳ ଗୁଜରାଟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗରମ ଅନୁଭୂତ ହେବା ସହ ପାଗ ଆର୍ଦ୍ର ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସନ୍ତା 20 ତାରିଖର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 695 ଜଣ ପ୍ରାର୍ଥୀଙ୍କର ନିର୍ଦ୍ଧାରିତ ହେବ ରାଜନୈତିକ ଭାଗ୍ୟ। ଶାରୀରିକ ରଙ୍ଗ ଆଧାରରେ ଲୋକଙ୍କ ଅସମ୍ମାନକୁ ବରଦାସ୍ତ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ 2 ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବିମାନ ଉଡ଼ାଣ ବାତିଲ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ଠାରୁ ରିପୋର୍ଟ ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍।